ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି 96 ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ. ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 4 ଲୋକସଭା ଏବଂ 28 ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ. ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କଲେ ପ୍ରଚାର. ଦକ୍ଷିଣ ଗାଜା ସହରରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ ସେନା. ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ବନ୍ୟା ଏବଂ ଭୂସ୍କଳନ ଯୋଗୁଁ 28 ଜଣଙ୍କର ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ. ପ୍ରଥମ ମ୍ୟାଚ୍ରେ ରାଜସ୍ଥାନକୁ 5 ପରାସ୍ତ କଲା ଚେନ୍ନାଇ. ଆସନ୍ତାକାଲିର ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି. 9 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ. ଆନ୍ଧ୍ରପ୍ରଦେଶର 25, ତେଲଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗର 8 ଲେଖାଏଁ ଆସନ, ବିହାରର 5, ଝାଡ଼ଖଣ୍ଡ ଏବଂ ଓଡ଼ିଶାର 4 ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ଭୋଟ୍ ଗ୍ରହଣ କରାଯିବ. ଏହି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମୋଟ 1717 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଓଡ଼ିଶାରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ 4 ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ସମେତ ଏହା ଅଧୀନରେ ଆସୁଥିବା 28 ବିଧାନସଭା ଆସନ ନିମନ୍ତେ ଏକସଙ୍ଗେ ଭୋଟ୍ ଗ୍ରହଣ କରାଯିବ। ଲୋକସଭା ଆସନ ପାଇଁ 37 ଜଣ ପ୍ରାର୍ଥୀ ଏବଂ 28 ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସୂଚନାଯୋଗ୍ୟ, ଏହି ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ମୋଟ 1,92,000 ମତଦାନ କେନ୍ଦ୍ରରେ 19,00,000 ଅଧିକ ପୁଲିଂ ଅଫିସର ନିୟୋଜିତ ହୋଇଛନ୍ତି। ଭୋଟ୍ ଗ୍ରହଣ ସକାଳ 7 ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ତେଲଙ୍ଗାନାର 17 ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କେତେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହାର ବୃଦ୍ଧି ଲକ୍ଷ୍ୟରେ ଆୟୋଗ ମତଦାନ ସମୟସୀମାକୁ ବଢ଼ାଇ ଦେଇଛନ୍ତି। ଏହି ପର୍ଯ୍ୟାୟରେ ହେବାକୁ ଥିବା ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସ୍ୱାଭାବିକରୁ କମ୍ ତାପମାତ୍ରା ଅନୁଭୂତ ହୋଇପାରେ ଏବଂ ଗ୍ରୀଷ୍ମ ପ୍ରବାହ ଭଳି ପରିସ୍ଥିତି ରହିବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟ୍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହୁଗୁଳିର ପରଶୁରାଠାରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି କହିଛନ୍ତି, ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ବଜେଟ୍ର ଅର୍ଥ ବରାଦ ବୃଦ୍ଧି ପାଇଛି। ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଉଛି। ସେ କହିଛନ୍ତି, ପଶ୍ଚିମବଙ୍ଗରେ ଶିକ୍ଷା ବ୍ୟବସ୍ଥାର ଅବନତି ଘଟିଛି। ତୃଣମୂଳ କଂଗ୍ରେସ ସରକାର ଅମଳରେ ରାଜ୍ୟରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ପଶ୍ଚିମବଙ୍ଗର ପ୍ରତିଷ୍ଠାରେ ଆଞ୍ଚ ଆଣିଛି ବୋଲି ସେ ଅଭିଯୋଗ କରିଛନ୍ତି। ଚିକିତ୍ସା ଭିଭିଭୂମିରେ ମଧ୍ୟ ଅବନତି ଘଟିଛି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ସେ ବାରାକପୁର ଲୋକସଭା ନିର୍ବାଚନ ମଣ୍ଡଳୀର ଜଗତାଲ ଏବଂ ହୁଗୁଲି ଲୋକସଭା ନିର୍ବାଚନ ମଣ୍ଡଳୀର ଚିନ୍ସୁରାଠାରେ 2 ଜନସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସପ୍ତମ ତଥା ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ଆଉ ଏକ ତାଲିକା ଘୋଷଣା କରିଛି। ମିର୍ଜାପୁରରୁ ରମେଶ ବିନ୍ଦ୍କୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ଦଳ ମିର୍ଜାପୁର ଆସନରୁ ରାଜେନ୍ଦ୍ର ବିନ୍ଦ୍କୁ ଟିକେଟ ଦେଇଥିଲା, କିନ୍ତୁ ଭଦୋହିର ବିଜେପି ସାଂସଦ ରମେଶ ବିନ୍ଦ୍ ସମାଜବାଦୀ ପାର୍ଟିରେ ଯୋଗଦେବା ପରେ ଦଳ ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏବେ ରମେଶ ବିନ୍ଦ୍ ଏନ୍ଡିଏର ସହଯୋଗୀ ଅପ୍ନା ଦଳର ଅନୁପ୍ରିୟା ପଟେଲଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାବ୍ୟତୀତ ସୋନଭଦ୍ର ଜିଲ୍ଲାର ରବର୍ଟଗଞ୍ଜ ଆସନରୁ ଛୋଟଲାଲ ଖରୱାରଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ମେଣ୍ଟ ଅଧୀନରେ ଉଭୟ ଆସନ ବିଜେପି ଅପ୍ନା ଦଳକୁ ଦେଇଛି। ଜୁନ୍ 1 ସେଠାରେ ମତଦାନ ଅନୁଷ୍ଠିତ ହେବ। ଭାରତରେ ଅବସ୍ଥାପିତ ନେପାଳର ରାଷ୍ଟ୍ରଦୂତ ଡକ୍ଟର ଶଙ୍କର ପ୍ରସାଦ ଶର୍ମା ଭାରତ ନେପାଳ ଫାଉଣ୍ଡେସନର 38ତମ ବୋର୍ଡ ବୈଠକରେ ଯୋଗଦେବା ପାଇଁ ଆଜି ସିକ୍କିମ୍ରେ ପହଞ୍ଚିଛନ୍ତି। ରଙ୍ଗପୋ ଅଭ୍ୟର୍ଥନା କେନ୍ଦ୍ରରେ ଶ୍ରୀ ଶର୍ମାଙ୍କୁ ସ୍ୱାଗତ କରାଯାଇଥିଲା। ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଇସ୍ରାଏଲ ସେନା ପକ୍ଷରୁ ଦକ୍ଷିଣ ଗାଜା ସହର ଉପରେ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଫାରେ ଇସ୍ରାଏଲ୍ର ଏହି ପଦକ୍ଷେପକୁ ଅନ୍ତର୍ଜାତୀୟ ଗୋଷ୍ଠୀ ବିରୋଧ କରିଛନ୍ତି। ଇସ୍ରାଏଲ୍ ସେନା ପକ୍ଷରୁ ଗତକାଲି ଏହି ସ୍ଥାନାନ୍ତର ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ପୂର୍ବରୁ ରାଫାର ପୂର୍ବାଞ୍ଚଳରୁ ମଧ୍ୟ ସହର ଛାଡ଼ିବାକୁ ଲୋକଙ୍କୁ ଇସ୍ରାଏଲ୍ ସେନା ଆହ୍ୱାନ ଦେଇଥିଲା। ସେନା କହିଛି ବର୍ତ୍ତମାନ ସୁଦ୍ଧା ପ୍ରାୟ 3 ଲକ୍ଷ ଲୋକ ରାଫା ଅଞ୍ଚଳରୁ ପଳାୟନ କରିଛନ୍ତି। ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସିର ପାଲେଷ୍ଟାଇନ୍ ମୁଖ୍ୟ ଇସ୍ରାଏଲ୍ର ଏହି ସ୍ଥାନାନ୍ତର ପଦକ୍ଷେପ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ରିଲିଫ୍ ୱାର୍କସ୍ ଏଜେନ୍ସି କମିଶନର ଜେନେରାଲ୍ ଫିଲିପ୍ ଲାଜାରିନି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯୁଦ୍ଧ ଆରମ୍ଭ ହେବା ପରଠାରୁ ଗାଜାଷ୍ଟ୍ରିପ୍ର ଲୋକଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇପାରି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଗାଜାରେ କୌଣସି ସ୍ଥାନ ସୁରକ୍ଷିତ ନୁହେଁ। ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲସ୍ ମିସେଲ୍ ସାମାଜିକ ଗଣମାଧ୍ୟମରେ କହିଛନ୍ତି ରାଫାରେ ରହିଥିବା ସାଧାରଣ ନାଗରିକଙ୍କୁ ଅସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର ଆଦେଶ ଗ୍ରହଣୀୟ ନୁହେଁ। ଅନ୍ତର୍ଜାତୀୟ ମାନବିକତା ଆଇନକୁ ସମ୍ମାନ ଦେବା ସହ ଇସ୍ରାଏଲ୍କୁ ରାଫାର ସ୍ଥଳଭାଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଇସ୍ରାଏଲ୍ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେହି ଅଞ୍ଚଳରେ 34,971 ଜଣଙ୍କର ମୃତ୍ୟୁ ଘଟିଥିବା ଗାଜାର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଗତକାଲି ଘୋଷଣା କରିଛନ୍ତି। ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ଏବଂ ଭୂସ୍କଳନରେ 28 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଜଣ ନିଖୋଜ ଅଛନ୍ତି। ସେଠାକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଗତ ରାତିରୁ ବନ୍ୟାଜଳ ଦ୍ୱାରା ତାନାହାନ୍ଦାତାର ଅଞ୍ଚଳ ସହ 5 ଉପଜିଲ୍ଲା ପ୍ରଭାବିତ ହୋଇଛି। ସଂସ୍ଥା କହିଛି 84 ବାସଗୃହ ଅଞ୍ଚଳ ଏବଂ 16 ପୋଲ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସଡ଼କ ଯୋଗାଯୋଗକୁ ପୁନଃସ୍ଥାପନ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କାର୍ଯ୍ୟ ଜାରି ରହିଛି। ସେହିପରି ଆଫଗାନିସ୍ତାନରେ ପ୍ରବଳ ବର୍ଷାଜନିତ ବନ୍ୟାରେ ମୃତ୍ୟୁ ସଂଖ୍ୟା 315 ବୃଦ୍ଧି ପାଇଥିବା ବେଳେ 1600 ଅଧିକ ଲୋକ ଆହତ ହୋଇଛନ୍ତି। ଏହାକୁ ଜରୁରୀକାଳୀନ ପରିସ୍ଥିତି ବୋଲି ବର୍ଷ୍ଣନା କରି ସେଠାକାର ସହାୟତା ସଂସ୍ଥାଗୁଡ଼ିକ ବ୍ୟାପକ କ୍ଷୟକ୍ଷତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବ୍ରାଜିଲ୍ରେ ମଧ୍ୟ ଗତକାଲି ଆକସ୍ମିକ ବର୍ଷାଜନିତ ବନ୍ୟା ଯୋଗୁଁ ଦକ୍ଷିଣାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 136 ହୋଇଥିବା ବେଳେ 125 ଜଣ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ବେସାମରିକ ସୁରକ୍ଷା ସଂସ୍ଥା କହିଛି ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ସେଠାରେ ନଦୀଗୁଡ଼ିକରେ ବନ୍ୟା ଆସିବା ଫଳରେ ବ୍ୟାପକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବେଙ୍ଗାଲୁରୁ ଏନ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୁକାବିଲା ଆରମ୍ଭ ହେବ। ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଖେଳିଥିବା 12 ମ୍ୟାଚ୍ରୁ 6 ବିଜୟ ଏବଂ 6 ପରାଜୟ ସହ 12 ପଏଣ୍ଟ ପାଇଁ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ 12 ମ୍ୟାଚ୍ରୁ 5 ମ୍ୟାଚ୍ ଜିତି 10 ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍ ଜିତି ଦିଲ୍ଲୀ ପ୍ଲେ ଅଫ୍ରେ ନିଜ ସ୍ଥାନକୁ ପକ୍କା କରିବାକୁ ଚେଷ୍ଟା କରିବ। ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଉପରେ 5 ବିନିମୟରେ 141 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିୟାନ୍ ପରାଗ 47 ରନ୍ର ଅପରାଜିତ ପାଳି ଖେଳିଥିଲେ। ଚେନ୍ନାଇ ପକ୍ଷରୁ ସମରଜିତ୍ ସିଂ 3 ୱିକେଟ୍ ଅକ୍ତିଆର କରିଥିଲେ। 142 ରନ୍ର ବିଜୟ ଲକ୍ଷ୍ୟକୁ ଚେନ୍ନାଇ 18 ଓଭର 2 ବଲ୍ରେ 5 ବିନିମୟରେ ହାସଲ କରିଛି। ଆସନ୍ତାକାଲି ଅହମ୍ମଦାବାଦଠାରେ ସନ୍ଧ୍ୟା 7:30 ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ନେପାଳର ପର୍ବତାରୋହୀ କାମି ରୀତା ଶେର୍ପା 29ତମ ଥର ପାଇଁ ବିଶ୍ୱର ସର୍ବୋଚ୍ଚ ଶିଖର ଛୁଇଁବା ସହ ମାଉଣ୍ଟ ଏଭରେଷ୍ଟରେ ସର୍ବାଧିକ ଆରୋହଣ କରିବାର ରେକର୍ଡ କରିଛନ୍ତି। ନେପାଳର ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରାକେଶ ଗୁରୁଙ୍ଗ କହିଛନ୍ତି 54 ଅଭିଜ୍ଞ ପର୍ବତାରୋହୀ ସେଠାକାର ସ୍ଥାନୀୟ ସମୟ ସକାଳ 7:25 8,849 ମିଟର ଶିଖରରେ ପହଞ୍ଚଥିଲେ। 20 ପର୍ବତାରୋହୀଙ୍କୁ ନେଇ ଏହି ଅଭିଯାନ 7 ସମିଟ୍ ଟ୍ରେକ୍ସ ଦ୍ୱାରା ଆୟୋଜନ କରାଯାଇଥିଲା। ଆଜି ସକାଳେ ସେମାନେ ଏଭରେଷ୍ଟରେ ପହଞ୍ଚଥିଲେ ବୋଲି 7 ସମିଟ୍ ଟ୍ରେକ୍ସର ବରିଷ୍ଠ କର୍ମଚାରୀ ଥାନି ଗୁରାଗେନ୍ କହିଛନ୍ତି। ଭାରତର ଆର୍ ପ୍ରଜ୍ଞାନନ୍ଦ ସୁପରବେଟ୍ ର୍ୟାପିଡ୍ ଆଣ୍ଡ ବ୍ଲିଜ୍ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ସେ ବିଶ୍ୱର 1 ଚେସ୍ ଖେଳାଳି ନରୱେର ମାଗ୍ନସ୍ କାର୍ଲସନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ବ୍ଲିଜ୍ ଇଭେଷ୍ଟରେ ଆଉ 9 ପର୍ଯ୍ୟାୟ ବାକି ଥିବାବେଳେ ଚୀନ୍ର ୱି ୱି 7 ବିଜୟ ସହ 20.5 ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। 18 ପଏଣ୍ଟ ସହ କାର୍ଲସନ୍ ଏବେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତେବେ ଆର୍ ପ୍ରଜ୍ଞାନନ୍ଦ 14.5 ପଏଣ୍ଟ ସହ ପ୍ରତିଯୋଗିତାର ଜଣେ ସଫଳ ଦାବିଦାର ଭାବେ ଉଭା ହୋଇଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତାକାଲି 96 ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 4 ଲୋକସଭା ଏବଂ 28 ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବିଭିନ୍ନ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କଲେ ପ୍ରଚାର, ଦକ୍ଷିଣ ଗାଜା ସହରରୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ୍ ସେନା, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ବେଙ୍ଗାଲୁରୁକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ।